ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମ ଓଡ଼ିଶାତି ହାଇକୋର୍ଟ ବେଞ୍ଚ ସ୍ଥାପନା ପ୍ରସଙ୍ଗ ଛେ ବିଚାରାଧୀନ, ବିଧାନସଭାତି କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାନୁ ସୁଭଦ୍ରା ଯୋଜନା ମୁଲତବୀ ପ୍ରସ୍ତାବ ଉପରେ ହେଲା ଆଲୋଚନା। ଯୋଜନାକେ ନେଇକରି ଗାଁମାନଙ୍କେ ଉଷ୍ଣାକି ଦେଖବାରକେ ମିଳିଛି କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରୁ ଜାତୀୟ ଶିକ୍ଷାନୀତି ପ୍ରଣୟନ ଲାଗି ହେଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ। ଆଉ ନୂଆଖାଇ ଲାଗି ସମଲେଇ ମନ୍ଦିରକେ ଆଇଲା ନୂଆ ଧାମ। ପଶ୍ଚିମ ଓଡ଼ିଶାନୁ ହାଇକୋର୍ଟ ବେଞ୍ଚ ସ୍ଥାପନା ବାବଦେ ସରକାରଙ୍କର ସକ୍ରିୟ ବିଚାରାଧୀନ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାତେ ଆଜି ଏ ବାବଦେ ବିବୃତ୍ତି ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଲୋକମାନଙ୍କୁ ତ୍ୱରିତ ନ୍ୟାୟ ଦେବାର ଆଉ ସମାଜର ତୃଣମୂଳ ସ୍ତରଠି ନ୍ୟାୟର ସୁଫଲ ପହଞ୍ଚାବାର୍ଥି ସରକାର ପ୍ରତିଶ୍ରତିବଦ୍ଧବାନ। ହେଲେ ଗଲାକାଲି ଏ ବାବଦେ ଗୃହତି ଦିଆଯାଇଥିବାର ଉତ୍ତର ସୁପ୍ରିମକୋର୍ଟଙ୍କର ଟିପ୍ପଣୀ ଆଧାରଥି ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାଥି ସାମିଲ ହେବା ଲାଗି ଗାଁ ଗହଳିର ମହିଳାମାନଙ୍କର ଭିତରେ ଉଷ୍ଣାକି ଦେଖବାରକେ ମିଳିଛେ ବୋଲି ମହିଳା ଆଉ ଶିଶୁ ବିକାଶ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବିଧାନସଭାତି ଆଜ୍ ଇ ବାବଦେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇକରି ସେ କହିଛନ୍ ଯେ ଇ ଯୋଜନାର ଦୁରୁପଯୋଗ ହେବାର ପ୍ରଶ୍ନ ନାଇଁ ଉଠବାର, ଯୋଗ୍ୟ ପରିବାରର ସବୁ ମହିଳାଙ୍କୁ ଇ ଯୋଜନାଥି ସାମିଲ କରାଯିବା ବୋଲି ସେ ସ୍ୱଷ୍ଟ କରିଛନ୍। ହେଲେ ମନ୍ତ୍ରୀଙ୍କର ଉତ୍ତରଥି ଅସନ୍ତୋଷ ହୋଇକରି ବିରୋଧୀ ବିଜେଡି ଆର୍ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରୁ ଜାତୀୟ ଶିକ୍ଷାନୀତି ପ୍ରଣୟନ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି। ନୂଆଦିଲ୍ଲୀର ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ପ୍ରଶାସନ ସଂସ୍ଥାନ ଆଉ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫୁ ଏହି କାର୍ଯ୍ୟକ୍ରମ ହୋଇଛି। କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ଆନ୍ବାର ଲାଗି ଜାତୀୟ ଶିକ୍ଷାନୀତି ପ୍ରଣୟନ ଜରୁରୀ ବୋଲି କହିଛନ୍। ସରକାରଙ୍କର 100 ଦିନର କାର୍ଯ୍ୟସାରିଣୀ ଭିତରେ ଓଡ଼ିଶାନୁ ଜାତୀୟ ଶିକ୍ଷାନୀତି ପ୍ରଣୟନକେ ପ୍ରାଥମିକତା ମିଳିଛି। ବିଶ୍ୱବିଦ୍ୟାଳୟର ସଂସ୍କୃତି ବଜାୟ ରଖବାର ଆଉ ମହାବିଦ୍ୟାଳୟମାନଙ୍କୁ ସ୍ୱାୟତ୍ତତା ଦେଇକରି ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଦିଗେ କାମ କରାଯାଉଛି ବୋଲି ସେ କହିଛନ୍। ମାତୃଭାଷାତି ପାଠପଢ଼ା ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତାର ବିକାଶତି ସାହାଯ୍ୟ ହେବା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାଥି ଯୋଗ୍ୟ ହିତାଧିକାରୀମାନଙ୍କୁ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଅନୁମୋଦନ ଉତାରୁ ଘର ବଣ୍ଟାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାତି ଆଜି ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ ମନ୍ତ୍ରଣାଳୟର ଅନୁମୋଦନ ଉତାରୁ ମାର୍ଗଦର୍ଶିକା ଆଧାରଥି ଯୋଗ୍ୟ ପରିବାରଙ୍କୁ ଘର ବଣ୍ଟାଯିବା। ଏଛେନ୍ 126,542 ଜଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନତି ଘର ଲାଗି ଆବେଦନ କରିଛନ୍। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ଲାଗି ସର୍ଭେ କାମ ମୁଲ କରବାରକେ ରାଜ୍ୟ ସରକାରଙ୍କ ତରଫୁ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟକେ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟ ପେସା ଆଇନ ଲାଗୁ କରବାରକେ ସରକାର ପଦକ୍ଷେପ ନେଇଛନ୍ ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାତି ଆଜି ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ନାୟକ କହିଛନ୍ ଯେ ପେସା ଆଇନଥି ସରପଞ୍ଚ ଅତକା କ୍ଷମତା ପାଇବେ। ତିନିଥାକିଆ ପଞ୍ଚାୟତିରାଜ ବ୍ୟବସ୍ଥାଥି ସରପଞ୍ଚମାନଙ୍କୁ 22ଟା କ୍ଷମତା ଦିଆଯାଇଛି, କେନ୍ସି କ୍ଷମତା ସେମାନଙ୍କନୁ କାଢ଼ି ନିଆ ନାଇଯାଏ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସ୍ୱଷ୍ଟ କରିଛନ୍। ସେ କହିଛନ୍ ଯେ ଆଗନୁ ଗ୍ରାମସଭା ଆଉ ପଲ୍ଲୀସଭାକେ ନ୍ୟାର୍ଯ୍ୟ ମାନ୍ୟତା ନାଇଁ ଦିଆଯାଏ, ହେଲେ ଆଇବା ଦିନେ ଫି ପ୍ରକଳ୍ପ ଗ୍ରାମସଭାର ଅନୁମୋଦନ କରାଯାଇକରି କାର୍ଯ୍ୟକାରୀ କରାଯିବା। ଦାଦନ ଶ୍ରମିକ ସମସ୍ୟା ରୋକବାର ଲାଗି ସରକାର ଗୋଟିଏ କାର୍ଯ୍ୟଖସଡ଼ା ତିଆରି କରୁଛନ୍ ବୋଲି ଶ୍ରୀ ନାୟକ ଗୃହତି ସୂଚନା ଦେଇଛନ୍। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନଥି ବାକି ପଡ଼ିଥିବାର ପ୍ରକଳ୍ପମାନ ଫେରଘାଏ ଆରମ୍ଭ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭା ପ୍ରଶ୍ନକାଳଥି ଆଜ୍ ଇ ବାବଦେ ଉତ୍ତର ଦେଇକରି ସେ କହିଛନ୍ ଯେ ଇ ଯୋଜନାଥି 3,457 କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା, ହେଲେ ଏଛେନ୍ତ ଖାଲି 30-40% କାମ ହୋଇଛି। ବ୍ଲକ ଆଉ ପଞ୍ଚାୟତ ସ୍ତରଥି ହୋଇଥିବା କାମମାନଙ୍କର ତଥ୍ୟ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି, ତଥ୍ୟ ମିଳିବାରୁ କାମର ଅର୍ଥ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା 8 ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରନୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିଲାଗି ଏ ଭିତରେ ଲଗନ ଧାରି ଛେଇସାରିଥିବା ବେଳେ ମନ୍ଦିରର ରଙ୍ଗ ଲଗା କାମ ସରିଛି। ଏଛେନ୍ ମନ୍ଦିରର ଗମ୍ଭୀରା ସଫେଇ, ଅଲଙ୍କାର ମଜା ଆର୍ ସିନ୍ଦୁର ଲଗା କାମ ହେବା। ଆଜି ମନ୍ଦିରକେ ନୂଆ ଧାନ ପହଞ୍ଚିଛି। ବଲବସପୁର ଗାଁର ସୁବାସ ବେହେରା ଆଉ ତାଙ୍କର ଧର୍ମପତ୍ନୀ ନୂଆ ସରିଆ ଧାନ, କୁରେପତର ଆଉ ସାରୁପତର ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ଦେଇଛନ୍। ଏଣୁ ଜଣେଇ ଦିଆଯାଇପାରେ ଯେ ଗଲା 5-6 ବର୍ଷ ହେବା ଶ୍ରୀ ବେହେରା ସମଲେଶ୍ୱରୀ ମନ୍ଦିରକେ ନୂଆଖାଇ ଲାଗି ନୂଆ ଧାନ ଦେଇ ଆସୁଛନ୍। ଏ ବାବଦେ ଆମର ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସମଲେଇ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହେଲାଣି। ରୀତିନୀତି ଅନୁସାରେ ଆଜି ବଲବସପୁରର ଚାଷୀ ସୁଭାଷ ବେହେରା ପ୍ରତିବର୍ଷ ପରି ତାଙ୍କ ବିଲରେ ଅମଳ ହେଉଥିବା ପ୍ରଥମ ଶସ୍ୟକୁ ମା ସମଲେଇ ମନ୍ଦିରରେ ଆଣି ପୂଜକଙ୍କୁ ପ୍ରଦାନ କରିଛନ୍ତି। ଏହି ନୂଆ ଧାନରୁ ପୂଜକଙ୍କ ପରିବାର ଦ୍ୱାରା ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କଠାରେ ଅର୍ପଣ କରିବାର ବିଧି ରହିଛି। ସେହିପରି ମନ୍ଦିରର ରଙ୍ଗ କାମ ସରିଥିବା ବେଳେ ଶୁକ୍ରବାର ଅଳଙ୍କାର ଭୂଷଣ ମାଜିବା ସହ ଶନିବାର ପାର୍ଶ୍ୱ ଦେବାଦେବୀଙ୍କୁ ସିନ୍ଦୁର ଲଗାଇବାର କାର୍ଯ୍ୟକ୍ରମ ହେବ। ରବିବାର ସାରା ପଶ୍ଚିମ ଓଡ଼ିଶାବାସୀ ମାଙ୍କଠାରେ ନବାନ୍ନ ଲାଗି ହେଲା ପରେ ନବାନ୍ନ ଭକ୍ଷଣ କରିବେ। ସମ୍ବଲପୁରରୁ ଆଞ୍ଚଳିକ ସମ୍ବାଦ ପାଇଁ ମୁଗୁଣମଣି ବିଶ୍ୱାଳ।
ରାଇଜେ ଆସ୍ଥାନୁ ବିଜେପିର ସଦସ୍ୟତା ଅଭିଯାନ ମୂଲ ହୋଇଛି। ଏହି ଅଭିଯାନଟି ନୂଆ ସଭ୍ୟ ସଂଗ୍ରହ ସହିତ ସଭ୍ୟମାନଙ୍କର ଫେରଘାଏ ନବୀକରଣ କାମର ବ୍ୟବସ୍ଥା କରାଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାଇଜେ ଦଲର ପାଖାପାଖି 42 ଲକ୍ଷ ସଭ୍ୟ ରହିଛନ୍। ଦୁଇଟା ଖେପେ ଚାଲବାର୍କେ ଥିବାର ଏହି ଅଭିଯାନର ପହିଲା ଖେପ ଆଇବା 25 ତାରିଖ ତକ୍ ଆର୍ 2 ନମ୍ଘର ଖେପ ଅକ୍ଟୋବର ମାସ 2-15 ତାରିଖ ତକ୍ ସଦସ୍ୟତା ଅଭିଯାନ ଚାଲବା ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍। ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟନୁ ଗଲା 26 ବର୍ଷ ଧରିକରି ଥିବାର ହାତୀ ଖର୍ସେଲର ଜୀବନ ଯାଇଛି ବୋଲି ଡେବ୍ରିଗଡ଼ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍। ସେ କହିଛନ୍ ଯେ ବୟସାଧିକ କାରଣରୁ ଖର୍ସେଲର ଜୀବନ ଯାଇଛି। ତାର ବୟସ 65 ଅତ୍କା ହେବା। ଗଲା 5-6 ମାସ ହେବା ସେ ଚାଲବାର ବୁଲବାର ଆର୍ ଖାଇବାରଟା କମେଇ ଦେଇଥିଲା। ଗଲା 1998 ବଲାଙ୍ଗୀର ଖର୍ସେଲ ଜଙ୍ଗଲରୁ ଏହି ହାତୀକେ ଡେବ୍ରିଗଡ଼ ଅଣାଯାଇଥିଲା। ବୌଦ୍ଧ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ ମାଧ୍ୟମିକ ବିଭାଗର ଅଲଙ୍କରଣ ସମାରୋହ ବିଦ୍ୟାଳୟର ପ୍ରାଚାର୍ଯ୍ୟ ସନକ ମେହେରକର ଅଧ୍ୟକ୍ଷତାଟି ହୋଇଯାଇଛି। ସମାରୋହଟି ଛାତ୍ର ପରିଷଦର ମନୋନୀତ ପଦାଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ହରଭଙ୍ଗା ବ୍ଲକର କେଲାକଟା ଗାଁର ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ନିରୀକ୍ଷଣ କରିଛନ୍। ସର୍ବେକ୍ଷଣ କାମକେ ତ୍ୱରାନ୍ୱିତ କରବାରକେ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ସେନର ଚାଷୀମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଥାନା ପରିସରରୁ ପୁଲିସ୍ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନେଇକରି ଷ୍ଟେଟ୍ବ୍ୟାଙ୍କ ତରଫୁ ସ୍ୱତନ୍ତ୍ର ସୁବିଧା ବାବଦେ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। କର୍ମଶାଳାଠି ଏସ୍ଡିପିଓ ଅଭିଷେକ ଅରୂପ ବେହେରା, ଆଜାଦ ଚୌକର ଶାଖା ପ୍ରବନ୍ଧନ ଚନ୍ଦନ ମିଶ୍ର ଯୋଗ ଦେଇକରି ଭିନ୍ ଭିନ୍ ସାହାଯ୍ୟ ଉପରେ ବୁଝାଇଥିଲେ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଚାଲିଥିବାର ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ହପ୍ତେ ତକ୍ ଚାଲିଥିବାର ଏହି ଶିବିର ଅବସରରେ କଲେଜ ପରିସରରୁ ଘୁସରାମୁଣ୍ଡା ଗାଁର ଚାରାରୋପଣ ସହିତ ଅଲଗା ଜନସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଦୁଇଦିନିଆ ବଲାଙ୍ଗୀର ଗସ୍ତି ଯାଇକରି ଭିନ୍ ଭିନ୍ ବ୍ଲକ ଇଲାକା କ୍ଷେତ୍ର ବୁଲି ଦେଖିଛନ୍। ସେଆଡ଼େ କାର୍ଯ୍ୟକାରୀ ହୋଇଥିବାର ଭିନ୍ ଭିନ୍ ଯୋଜନାର ସ୍ଥିତି ବାବଦେ ସମୀକ୍ଷା କରିବାର ସହିତ ସ୍ଥାନୀୟ ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଭିନ୍ ଭିନ୍ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ସାଙ୍ଗେ ଏହି ଗସ୍ତି ଯାଇଥିଲେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଆଇବା 5 ତାରିଖ ଦିନ ସାଂସ୍କୃତିକ ସମାରୋହ ନିନାଦ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାରୋହକେ ଉଦ୍ଘାଟନ କରିବେ। ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଜରିଏ ବଛାଯାଇଥିବା କଳାକାର ଏହି ସମାରୋହଟି ଗୀତ ଗାଇବେ। କୃତି କଳାକାରମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଶ୍ରୀମନ୍ଦିରରୁ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ହେଉଛି। ବୁଧ ମାସର ଉଆଁ ସ୍ଥିତିକେ ସପ୍ତପୁରୀ ଅମାବାସ୍ୟା ହିସାବରେ ପାଳନ କରାଯାଇଛି। ଶ୍ରୀଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏହି ଭୋଗକେ ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କର ଲାଗି ତିଆରି କରସନ୍ ବୋଲି ବିଶ୍ୱାସ ରହିଛି। ଅବକାଶ ନୀତି ଉତରୁ ମହାପୁରୁମାନଙ୍କୁ ସ୍ୱତନ୍ତ୍ର ବେଶ କରାଯାଇକରି ସପ୍ତପୁରୀ ଅମାବାସ୍ୟା ନୀତିକାନ୍ତି ହୋଇଛି। ସନ୍ଧ୍ୟା ଧୂପ ଉତରୁ ଶ୍ରୀଜୀଉଙ୍କର ବସ୍ତ୍ରହରଣ ପ୍ରସ୍ତାବ ସହିତ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ। ବଙ୍ଗୋପସାଗରରୁ ଆଇବା ଗୁରୁବାର ଦିନ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ। ଇତାର ପ୍ରଭାବଟି ଦକ୍ଷିଣ ଉପକୂଳ ଓଡ଼ିଶାର ଭିନ୍ ଭିନ୍ ଇଲାକାନୁ ବର୍ଷା ବଢ଼ବା। ଆଇବାକାଲ ସୁନ୍ଦରଗଡ଼ ସହିତ 14 ଜିଲ୍ଲାନ ଧୁକାଧନ୍ଦି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାଠି ହାଇକୋର୍ଟ ବେଞ୍ଚ ସ୍ଥାପନା ପ୍ରସଙ୍ଗ ଅଛି ବିଚାରାଧୀନ, ବିଧାନସଭାଟି କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାନୁ ସୁଭଦ୍ରା ଯୋଜନା ମୁଲତବୀ ପ୍ରସ୍ତାବ ଉପରେ ହେଲା ଆଲୋଚନା। ଯୋଜନାକେ ନେଇକରି ଗାଁମାନଙ୍କେ ଉଷ୍ଣାକି ଦେଖବାରକେ ମିଳିଛେ କହିଲେ ଉପମୁଖ୍ୟମନ୍ତ୍ରୀ। ରାଇଜେ ଉଚ୍ଚଶିକ୍ଷା କ୍ଷେତ୍ରରୁ ଜାତୀୟ ଶିକ୍ଷାନୀତି ପ୍ରଣୟନ ଲାଗି ହେଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଆଉ ନୂଆଖାଇ ଲାଗି ସମଲେଇ ମନ୍ଦିରକେ ଆଇଲା ନୂଆ ଧାନ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।